ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜାତୀୟ ପତାକାର ବ୍ୟବହାର ଆଉ ସମ୍ମାନ ପ୍ରଦର୍ଶନ ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫ ଗଲାକାଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ 1971 ଆଉ ଭାରତୀୟ ଜାତୀୟ ପତାକା ସଂହିତା 2002 ଜାତୀୟ ପତାକାର ବ୍ୟବହାର ଉତ୍ତୋଳନ ଆଉ ପ୍ରଦର୍ଶନକେ ନିୟନ୍ତ୍ରଣ କରାଯାଇଛି। ସଂଶୋଧିତ ଆଇନ ଅନୁସାରେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସାଂସ୍କୃତିକ ଆଉ କ୍ରୀଡ଼ା କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ କାଗଜ ତିଆରି ଜାତୀୟ ପତାକା ଉଡ଼ାଇ ପାରିବେ। କାର୍ଯ୍ୟକ୍ରମ ଉତ୍ରୁ ଇ କାଗଜ ପତାକାକେ କେନ୍ସି ଜାଗାନୁ ଫିକା ଯାଇ ନାଇପାରେ। ବ୍ୟବହାରକାରୀ ମର୍ଯ୍ୟାଦାର ସହିତ ବ୍ୟକ୍ତିଗତ ଭାବେ ଇତାକେ ନଷ୍ଟ କରିବେ ବୋଲି ନିର୍ଦ୍ଦେଶନାମାଥି କୁହାଯାଇଛି। ରାଜ୍ୟ ସରକାର ଅନ୍ନଦାତାମାନଙ୍କର ସମ୍ମାନ ଆଉ ମର୍ଯ୍ୟାଦା ରକ୍ଷା ଲାଗି ସଂକଳ୍ପବଦ୍ଧ ଆନ୍ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗଲାକାଲି ଭୁବନେଶ୍ୱରନ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ରାଜ୍ୟ ଧାନଘିନା ପ୍ରକ୍ରିୟା ଶୃଙ୍ଖଳିତ ବ୍ୟବସ୍ଥିତ ଆଉ ଫଟିକ ଭାବେ ଚାଲିଛି। ଚଲତି ଖରିଫ ଋତୁଥି ଏପତକ 63,46,000 ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ଇଥି 14,43,000 ଅଧିକା ଚାଷୀ ଉପକୃତ ହୋଇଛନ୍। ଧାନକିଣା ପ୍ରକ୍ରିୟା March 31 ତକ ଚାଲବା। 2024-25 ଖରିଫ ଋତୁଥି 92,64,000 ମେଟ୍ରିକ୍ ଟନ୍ରୁ ଅଧିକା ଧାନ କିଣା ଯାଇକରି ଐତିହାସିକ ସଫଳତା ମିଳିଛି। କେନ୍ଦ୍ର ସରକାରଙ୍କର ଏମ୍ଏସ୍ପି ସହିତ ସମୃଦ୍ଧ କୃଷକ ଯୋଜନା ଅଧୀନତି ଚାଷୀମାନଙ୍କୁ ଅତିରିକ୍ତ ସାହସ ସହିତ କ୍ୱିଣ୍ଟାଲ ପିଛା 3100 ଲେଖା ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଶିକ୍ଷା ସହିତ ଜୀବନର ସବୁ କ୍ଷେତ୍ରର ପରିବର୍ତ୍ତନ ଆଣୁଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀନ କୃତ୍ରିମ ବୁଦ୍ଧିମତା ଏଆଇ ଚାଲେ ଟିଚର ଆପ୍ 2.0 ଶୁଭାରମ୍ଭ କରିକରି ଶ୍ରୀ ପ୍ରଧାନ କହିଛନ୍, ଏହି ପଦକ୍ଷେପ ଦେଶେ ଚାଲିଥିବା ଏଆଇ ବିପ୍ଳବକେ ନୂଆ ଗତି ଦେବା। ଠିକ୍ ଭାବେ ଇତାର ବ୍ୟବହାର କଲେ କୃତ୍ରିମ ବୁଦ୍ଧିମତା ଶିକ୍ଷାଥି ବୈପ୍ଳବିକ ପରିବର୍ତ୍ତନ ଆନ୍ବା। ଜାତୀୟ ଶିକ୍ଷାନୀତି 2020 କୃତ୍ରିମ ବୁଦ୍ଧିମତା ବାଗି ପ୍ରଯୁକ୍ତି ବିଦ୍ୟାର ସମ୍ଭାବନା ଦିଗେ ଜୋର୍ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଜ୍ୟ ବସ୍ ସେବାକେ ଆହୁରି ବରକସ କରବାର୍ ଲାଗି ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନାଥି ଆହୁରି 400 ବସ୍ ଚଳାଚଳ କରବାର୍କେ ସରକାର ଯୋଜନା କରୁଛନ୍ ବୋଲି ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଗଲାକାଲି ବିଧାନସଭାର ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍, 2026-27 ବଜେଟ୍ରେ ସହରାଞ୍ଚଳ ପରିବହନ ଲାଗି 421 କୋଟି ବ୍ୟୟବରାଦ କରାଯାଇଛି। ଖୁବ୍ ଜଲ୍ଦି ରାଜ୍ୟ ସରକାର 600 ଇ ବସ୍ କିଣିବାର ଲକ୍ଷ୍ୟ ରଖିଛନ୍। ଇତାର ଜରିଏ ରାଜ୍ୟ ଆମ ବସ୍ ସେବା ବରକସ ହେବାର ସହିତ ସହରାଞ୍ଚଳର ଆହୁରି ଅଧିକ ଲୋକଙ୍କୁ ବସ୍ ସେବା ମିଳିପାରବା ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଏହି ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା କାନ୍ତକବିଙ୍କ ପ୍ରତିମୂର୍ତ୍ତି ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଫୁଲମାଲ ଚଢ଼େଇକରି ଶ୍ରଦ୍ଧାଞ୍ଜଳି ଜଣାବେ। ଦିନର 10 ହେବାରକେ ଥିବା କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀଙ୍କ ସହିତ ଭିନ୍ ଭିନ୍ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର କଳାଭୂମିଠାରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ତରଫ ଟେରାକୋଟା କୃତି ପ୍ରତିଯୋଗିତା ଆୟୋଜନ କରାଯାଉଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରତିଯୋଗିତାର ଶୁଭାରମ୍ଭ କରିବେ। ପ୍ରତିଯୋଗିତାଥି 1000 ଟେରାକୋଟା ହସ୍ତଶିଳ୍ପୀ ଭାଗ ନେବେ। ମହିଳା ସଶକ୍ତିକରଣ ଲାଗି ଉଚ୍ଚଶିକ୍ଷା ବିଭାଗ ତରଫ ରାଜ୍ୟସ୍ତରୀୟ ଶକ୍ତିମୟୀ ଶିବିରର ଆୟୋଜନ କରାଯିବା। ରମାଦେବୀ ବିଶ୍ୱବିଦ୍ୟାଳୟ ତରଫ ହେବାରକେ ଥିବା ଏହି ଶିବିର ଲାଗି ବିଭାଗ ତରଫ 4,25,000 ଅନୁମୋଦନ କରାଯାଇଛି। ତିନିଦିନିଆ ଶିବିରଥି 8 ବିଷୟ ଉପରେ ଶିକ୍ଷଣ ଅଧିବେଶନ ଆୟୋଜନ କରାଯିବା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷାର ଖାତାଦେଖା March 19 ମୂଲ ହେବା। ଖାତାଦେଖା ପ୍ରକ୍ରିୟା April 2 ତକ ଚାଲବା ବୋଲି ପରିଷଦ ତରଫ ଧାରିଜ କରାଯାଇଛି। ମେଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଆଉ ସଂସ୍କୃତ ମଧ୍ୟମାପ ଖାତାଦେଖା ଲାଗି 30 ଜିଲ୍ଲାର 50 ମୂଲ୍ୟାୟନ କେନ୍ଦ୍ର କରାଯାଇଛି। କର୍ତ୍ତବ୍ୟ ନିଷ୍ଠା ଲାଗି ସମ୍ବଲପୁର ରେଲମଣ୍ଡଳ ତରଫ 2 ରେଲ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। 2 କର୍ମଚାରୀ ହେଲେ ସରଲା ସେକ୍ସନର ଟେକ୍ନିସିଆନ୍ ଦୟାନିଧି ବାଗ, ରେଙ୍ଗାଲି ସେକ୍ସନର ନୀଳାମ୍ବର ନାୟକ। ନିରାପତ୍ତା, ସତର୍କତା ଆଉ ସୁରକ୍ଷିତ ଟ୍ରେନ୍ ଚଳାଚଳ ଦିଗେ ଭଲ ପ୍ରଦର୍ଶନ ଲାଗି 2 ମଣ୍ଡଳ ରେଲ ପ୍ରବନ୍ଧକ ସୁଭାଷ ଚନ୍ଦ୍ର ଚୌଧୁରୀ ପୁରସ୍କୃତ କରିଛନ୍ତି। ବରଗଡ଼ର ଗଲାକାଲ ମହିଳା ବୁଣାକାରମାନଙ୍କ ଲାଗି 4 ଦକ୍ଷତା ବିକାଶ କର୍ମଶାଳା ସୃଜନ ଉଦ୍ଘାଟିତ ହୋଇଯାଇଛି। ମହିଳା ବୁଣାକାରମାନଙ୍କ ଭିତରେ ଆତ୍ମବିଶ୍ୱାସ, କୌଶଳ, ସୃଜନଶୀଳତା ଓ ଦକ୍ଷତା ବଢ଼ାବାରଟା କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ, ମିଳିତ ଜାତିସଂଘର ମହିଳା ସଶକ୍ତିକରଣ ବିଭାଗ ଓ ବରଗଡ଼ର ଭାରତୀୟ ହସ୍ତତନ୍ତ ପ୍ରାଦ୍ୟୋଗିକ ପ୍ରତିଷ୍ଠାନ ତରଫ ଏହି ଶିବିର ଆୟୋଜନ କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ କ୍ଷେତ୍ର ଏହାଦେ ଫଟିକ ଭାବେ ଜଣାପଡୁଛି। ଏଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇପାରେ। ଆଜି ଇଟା ଦୁର୍ବଳ ହୋଇକରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଉତ୍ତର ପୂର୍ବ ଦିଗ୍କେ ମୁହିଁପାରେ। ଲଘୁଚାପ ପ୍ରଭାବ ଥି ଗଲାକାଲି ରାଜ୍ୟର କେତେଟା ଜାଗାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହୋଇଛି। ଆଜି ରାଜ୍ୟର 18 ଜିଲ୍ଲାନ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।